ଆପଣ ଆଡଭେଣ୍ଟିଷ୍ଟ ଫଲ ରେଡିଓ ଓଡ଼ିଆ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଅଧିକ ସୂଚନା ପାଇବା ପାଇଁ ଆମ ସହ ସଂଯୋଗ କରନ୍ତୁ। 1-800-833-2231 କିମ୍ବା bible@awr.org।
ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
মোরাই জীবনী
ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, ଏସ୍ଡିଏ ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ଖ୍ରୀଷ୍ଟଙ୍କର ବର ଭାଗ 3। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମେ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୈତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷା ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଖ୍ରୀଷ୍ଟଙ୍କର ବର ଭାଗ 3। ଭାଗ 1, ଭାଗ 2 ଆମେ ଆଲୋଚନା କରିଅଛୁ। ଚାଲନ୍ତୁ ଭାଗ 3 ଶେଷ ଭାଗ ଆଜି ଆମେ ଆଲୋଚନା କରିବା। ବନ୍ଧୁ, ବର୍ତ୍ତମାନ ଯେହେତୁ ଆମେ ତାଙ୍କର ଶେଷ ସମୟର ଅବଶିଷ୍ଟ ଚର୍ଚ୍ଚ ପାଇଁ ଯୀଶୁଙ୍କ 6 ପରିଚୟ ପଏଣ୍ଟ ପ୍ରତିଷ୍ଠା କରୁଛୁ, ଯୀଶୁ ଆମକୁ କ'ଣ କରିବାକୁ କୁହନ୍ତି ଏବଂ କେଉଁ ଫଳାଫଳ ସହିତ। ବନ୍ଧୁ, ମାଥ୍ୟୁ 7:7 ଆମେ ପାଉଅଛୁ, ଖୋଜ ଏବଂ ତୁମେ ପାଇବ, ଖୋଜ ଏବଂ ତୁମେ ପାଇବ। ଯୀଶୁ ତୁମକୁ ଏହି 6 ନିର୍ଦ୍ଦିଷ୍ଟର ପ୍ରଦାନ କରନ୍ତି ଏବଂ କୁହନ୍ତି, ଯାହା ମୋର ଚର୍ଚ୍ଚ ସେ ପ୍ରତିଜ୍ଞା କରିଛନ୍ତି ଯେ ଯେଉଁମାନେ ସ୍ୱର୍ଗୀୟ ଜିନିଷ ଖୋଜନ୍ତି ସେମାନେ ପାଇବେ। ମନେ ରଖନ୍ତୁ ବନ୍ଧୁ, ଯେଉଁମାନେ ସ୍ୱର୍ଗୀୟ ଜିନିଷ ଖୋଜନ୍ତି ସେମାନେ ନିଶ୍ଚିତ ଭାବେ ପାଇବେ। ଯେପରି ମାଥ୍ୟୁ 7:7 ଯୀଶୁଖ୍ରୀଷ୍ଟ କହିଲେ, ଖୋଜ ଏବଂ ତୁମେ ପାଇବ। ବନ୍ଧୁ, ଏହି 6 ନିର୍ଦ୍ଦିଷ୍ଟତାକୁ କେତେ ଚର୍ଚ୍ଚ ଫିଟ୍ କରେ ତାହା ଆମେ ଦେଖିବା। ଯୀଶୁ ଏପରି ଭିନ୍ନ ନିର୍ଦ୍ଦିଷ୍ଟତା ଦେଇଥିଲେ ଯେ ସେମାନେ କେବଳ ଗୋଟିଏ ଚର୍ଚ୍ଚକୁ ଫିଟ୍ କରନ୍ତି। ଯୀଶୁ ଅସ୍ପଷ୍ଟ ସାଧାରଣତା ଦେଇନାହାନ୍ତି, ଯେପରିକି ମୋ ଚର୍ଚ୍ଚରେ ଅନେକ ଭଲ ଲୋକ ଅଛନ୍ତି ଏବଂ କେତେକ କପଟୀ ମଧ୍ୟ ଅଛନ୍ତି। ସେହି 2 ପଏଣ୍ଟ କେତେ ଚର୍ଚ୍ଚ ହେବ? ସେମାନେ ସମସ୍ତେ ସେହି 2 ପଏଣ୍ଟ ଗ୍ରୋସର ଷ୍ଟୋର୍ ଏବଂ ଟାଉନ୍ ଗ୍ରାଉଣ୍ଡ ସିଲକ କ୍ଲବ ସହିତ ମଧ୍ୟ ଫିଟ୍, ସେମାନେ ସବୁକିଛି ଫିଟ୍ କରିବେ ଏବଂ ଏହିପରି କିଛି ନୁହେଁ। ଏହା ପରିବର୍ତ୍ତେ ଯୀଶୁ ଏପରି ନିର୍ଦ୍ଦିଷ୍ଟ ଉଚ୍ଚ ବର୍ଣ୍ଣନାକାରୀ ବିନ୍ଦୁଗୁଡ଼ିକ ପ୍ରଦାନ କଲେ ଯେ ସେମାନେ ଗୋଟିଏ ଚର୍ଚ୍ଚ ଏବଂ କେବଳ ଗୋଟିଏ ଚର୍ଚ୍ଚ ସପ୍ତମ ଦିନର ଆଡ଼ଭେଣ୍ଟିଷ୍ଟ ଚର୍ଚ୍ଚକୁ ଫିଟ୍ କରନ୍ତି। ଆସନ୍ତୁ ନିର୍ଦ୍ଦିଷ୍ଟତାକୁ 2 ଯଞ୍ଚା କରିବା। ସପ୍ତମ ଦିନ ଯାହାକି ଆଡ଼ଭେଣ୍ଟିଷ୍ଟ ଚର୍ଚ୍ଚ ବିଜ୍ଞାପନ 1738-1798 ମଧ୍ୟରେ ଏକ ସରକାରୀ ଗଠନ କରିବାରେ ବିଦ୍ୟମାନ ନଥିଲା। 2 ପରେ ଉଠିଲା। ଏହା 1440 ଆରମ୍ଭ ହେବାକୁ ଲାଗିଲା। ଚତୁର୍ଥ ଈଶ୍ୱରଙ୍କ ସପ୍ତମ ଦିନ ବିଶ୍ରାମ ସହିତ 10 ପାନ କରେ। ଭବିଷ୍ୟତବାଣୀର ଦାନ ଅଛି କାଠାରେ ସେହି ସେଭେନ୍ଥ ଡେ ଆଡ଼ଭେଣ୍ଟିଷ୍ଟ ମଣ୍ଡଳୀରେ। 1:5 ଆମେ ଦେଖୁଛୁ, 1 ବିଶ୍ୱବ୍ୟାପୀ ମିଶନରୀ ଚର୍ଚ୍ଚ ହେଉଛି ସେଭେନ୍ ଡେ ଆଡ଼ଭେଣ୍ଟିଷ୍ଟ। ଆଜି ପ୍ରାୟ ସମସ୍ତ ଦେଶରେ ଏହା କାର୍ଯ୍ୟ କରୁଅଛି, ଏଇ ଯେଉଁ ସେଭେନ୍ ଡେ ଆଡ଼ଭେଣ୍ଟିଷ୍ଟ ମିଶନରୀ। ଆଉ ସେଭେନ୍ ଡେ ଆଡ଼ଭେଣ୍ଟିଷ୍ଟ ପ୍ରାୟ ସମସ୍ତ ରାଜ୍ୟରେ, ସମସ୍ତ ଦେଶରେ ଏହା କାର୍ଯ୍ୟ କରୁଛି। ଯାହାକି ପ୍ରକାଶିତ ବାକ୍ୟ ତାର 14:6-14 ଯୀଶୁଙ୍କ 3 ଦୂତଙ୍କ ବାର୍ତ୍ତା ଶିକ୍ଷା ଏବଂ ପ୍ରଚାର ଏଇ ଯେଉଁ ସେଭେନ୍ ଡେ ଆଡ଼ଭେଣ୍ଟିଷ୍ଟ ବିଶେଷ ଭାବରେ କରୁଛନ୍ତି। ଯୀଶୁ ତୁମକୁ ଏହି 6 ନିର୍ଦ୍ଦିଷ୍ଟତା ଗ୍ରହଣ କରିବାକୁ ଏବଂ ନିଜକୁ ଯାଞ୍ଚ କରିବାକୁ କୁହନ୍ତି। ଏହା ସହଜ ଅଟେ, ଆପଣ ହରାଇ ପାରିବେ ନାହିଁ। ବନ୍ଧୁ, ଦୟାକରି ମନେ ରଖନ୍ତୁ ଯେ ଚର୍ଚ୍ଚ ଗୁଡ଼ିକରେ ଅନେକ ସ୍ନେହୀ ଖ୍ରୀଷ୍ଟିଆନ ଅଛନ୍ତି ଯାହା ଏହି ପଏଣ୍ଟ ଗୁଡ଼ିକ ଫିଟ୍ ନୁହେଁ, କିନ୍ତୁ ସେପରି କୌଣସି ଚର୍ଚ୍ଚ ଈଶ୍ୱରଙ୍କ ଶେଷ ସମୟର ଅବଶିଷ୍ଟ ହୋଇପାରିବ ନାହିଁ ଯେଉଁଥିରେ ସେ ଆଜି ତାଙ୍କ ସମସ୍ତ ଲୋକଙ୍କୁ ଡାକନ୍ତି। ତାହେଲେ ଯୀଶୁଙ୍କ ପିଲାମାନଙ୍କ ମଧ୍ୟରୁ ଜଣେ ତାଙ୍କର ସ୍ନେହପୂର୍ଣ୍ଣ ଚେତାବନୀ ଡାକକୁ ଗ୍ରହଣ କରି ବାବିଲରୁ ବାହାରକୁ ଆସିବା ପରେ, ଯାହାକି ପ୍ରକାଶିତ ବାକ୍ୟ ତାର 18:2-4, ଯୀଶୁ ତାଙ୍କ ପରବର୍ତ୍ତୀ ସମୟରେ କ'ଣ କରିବାକୁ କହିଥିଲେ ଯଦି ଆମେ କଲସିୟ 3:15 ପଢ଼ିବା, ସେଠି କହୁଛି, ତୁମେ ଗୋଟିଏ ଶରୀରରେ ଡକାଗଲ। ଆଉ ସେ ଗୋଟିଏ ଶରୀରରେ କଲସିୟ 1:8 କହୁଛି, ଯୀଶୁ ହେଉଛନ୍ତି ସେଇ ଶରୀରର ମୁଖ୍ୟ। ଆଉ ମୁଖ୍ୟମାନେ ମଣ୍ଡଳୀ ହେଉଛି ମୁଖ୍ୟ, ଆଉ ସେ ମୁଖ୍ୟର ଦାତା ହେଉଛି ଯୀଶୁଖ୍ରୀଷ୍ଟ। ବାଇବଲ କୁହେ ଯେ ଈଶ୍ୱରଙ୍କ ଲୋକମାନଙ୍କୁ ଏକ ଶରୀର ଚର୍ଚ୍ଚରେ ଡକାଯାଇଛି, ଯେଉଁମାନେ ବାବିଲରୁ ବିଦାୟ ନେଇଛନ୍ତି ସେମାନଙ୍କୁ ଅବଶିଷ୍ଟ ଚର୍ଚ୍ଚରେ ଯୋଗ ଦେବାକୁ ଯୀଶୁ କହିଛନ୍ତି। ଯୀଶୁ କହିଥିଲେ, ମୋର ଅନ୍ୟ ମେଣ୍ଢା ଅଛି, ଜହନ 10:16। ସେ ଉଭୟ ପୁରାତନ ନିୟମ ଯେସାୟ 58:1 ଏବଂ ନୂତନ ନିୟମ ପ୍ରକାଶିତ 18:4 ସେମାନଙ୍କୁ ମୋର ଲୋକ ବୋଲି ମଧ୍ୟ ଡାକନ୍ତି। ତାଙ୍କ ମେଷମାନଙ୍କ ବିଷୟରେ ସେ କୁହନ୍ତି, ମୁଁ ମଧ୍ୟ ସେମାନଙ୍କୁ ଆଣିବି ଏବଂ ସେମାନେ ମୋର ସ୍ୱର ଶୁଣିବେ, ଗୋଟିଏ ପଳ ଓ ଗୋଟିଏ ମେଷପାଳକ ରହିବେ, ମୋର ମେଣ୍ଢା ମୋର ସ୍ୱର ଶୁଣନ୍ତି ଏବଂ ସେମାନେ ମୋର ଅନୁସରଣ କରନ୍ତି, ଜହନ 10:16-27। ବନ୍ଧୁ, ସେହି ଶରୀର କିମ୍ବା ଚର୍ଚ୍ଚରେ କିପରି ପ୍ରବେଶ କରେ, ଯେପରିକି ଆମେ ଦେଖୁଅଛୁ 1 କରନ୍ତି 12:13, ଗୋଟିଏ ଆତ୍ମା ଦ୍ୱାରା ଆମେ ସମସ୍ତେ ଗୋଟିଏ ଶରୀର ବାପ୍ତିଜିତ ହୋଇଥିଲୁ। ବନ୍ଧୁ, ଗୋଟିଏ ଆତ୍ମା ଦ୍ୱାରା ସମସ୍ତେ ବାପ୍ତିଜିତ ହୋଇଥିଲୁ, ଯିହୁଦୀ କିମ୍ବା ଗ୍ରୀକ୍, ମନେ ରଖନ୍ତୁ ବାପ୍ତିଜିତ କାହାକୁ ଫରକ କରେନି, ସମସ୍ତେ ବାପ୍ତିସ୍ମ ଦ୍ୱାରା ଆମେମାନେ ଯୀଶୁଙ୍କ ଶେଷ ସମୟର ଅବଶିଷ୍ଟ ଚର୍ଚ୍ଚରେ ପ୍ରବେଶ କରୁ। ଆଜିକାଲି ଆପଣମାନେ ଦେଖିଥିବେ ବାପ୍ତିଜିମ ଦେଲାବେଳେ ମଧ୍ୟ ଲୋକମାନେ ବିଭିନ୍ନ ପ୍ରକାର ବାପ୍ତିଜିମ ଦେଇଥାନ୍ତି। ବାପ୍ତିସ୍ମ ବିଷୟରେ ସବିଶେଷ ତଥ୍ୟ ଆମେ ଜାଣିବାକୁ ପଡ଼ିବ। ବନ୍ଧୁ, ବାଇବଲ ଅନ୍ୟ ପ୍ରମାଣ ପ୍ରଦାନ କରେ କି ଯୀଶୁଙ୍କର କେବଳ ଗୋଟିଏ ଅବଶିଷ୍ଟ ଚର୍ଚ୍ଚ ଅଛି ଯେଉଁଥିରେ ସେ ତାଙ୍କର ସମସ୍ତ ଲୋକଙ୍କୁ ଡାକନ୍ତି। ହଁ, ଏହା କରେ। ଆସନ୍ତୁ ଏହାକୁ ସମୀକ୍ଷା କରିବା। Ephesians 4:4-18:1 ବାଇବଲ କହେ ଯେ କେବଳ ଗୋଟିଏ ପ୍ରକୃତ ଶରୀର ବା ଚର୍ଚ୍ଚ ଅଛି, ଦୁଇ, ବାଇବଲ କହେ ଯେ ଆମର ଦିନ ନହଙ୍କ ଦିନ ଭଳି ଅଟେ, ଯାହା Luke 17:26-27 ଆମେ ଦେଖୁଅଛୁ। ନହଙ୍କ ସମୟରେ କେତେ ପଲାୟନ ଥିଲା, କେବଳ ଗୋଟିଏ ଜାହାଜ, ପୁଣି ଥରେ ଆଜି ଈଶ୍ୱର ଏକ ଡଙ୍ଗା ଯାହାକି ଚର୍ଚ୍ଚ ପ୍ରଦାନ କରିଛନ୍ତି, ଯାହା ପୃଥିବୀର ଅନ୍ତିମ ଘଟଣା ମାଧ୍ୟମରେ ନିଜ ଲୋକଙ୍କୁ ନିରାପଦରେ ନେଇଯିବ। ଏହି ଡଙ୍ଗାକୁ ଭୁଲନ୍ତୁ ନାହିଁ। ଈଶ୍ୱରଙ୍କ ଅବଶିଷ୍ଟ ଚର୍ଚ୍ଚ ବିଷୟରେ ସୁସମାଚାର କ'ଣ କହେ? ଯଦି ଆମେ ଦେଖିବା ପ୍ରକାଶିତ ବାକ୍ୟ 14:6 ସେଠି ଆମେ ପାଉଛୁ, ଏହାର କେନ୍ଦ୍ରୀୟ ବିଷୟବସ୍ତୁ ହେଉଛି ଅନନ୍ତ ସୁସମାଚାର, ଅର୍ଥାତ୍ କେବଳ ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ଧାର୍ମିକତା। ବନ୍ଧୁ, କେବଳ ଯୀଶୁଙ୍କ ବିଶ୍ୱାସ ଦ୍ୱାରା ଧାର୍ମିକତା। 2, ଏହା ଯୀଶୁ ପଥର ଉପରେ ନିର୍ମିତ ହୋଇଛି। ଯୀଶୁ ଅଛନ୍ତି ପଥର, ସେହି ପଥର ଉପରେ ଏହି ମଣ୍ଡଳୀଟା ନିର୍ମିତ ହୋଇଅଛି ବୋଲି ପ୍ରଥମ କରନ୍ତି 3:11-4 ଆମେ ପାଉଛୁ। ବନ୍ଧୁ, ସେହିପରି ଯୀଶୁ ତାଙ୍କ ଚର୍ଚ୍ଚ ପାଇଁ ମୃତ୍ୟୁବରଣ କଲେ ବୋଲି ଆମେ ଦେଖୁଅଛୁ 5:25। ଯୀଶୁ ତାଙ୍କର ଅବଶିଷ୍ଟ ମଣ୍ଡଳୀକୁ ଏତେ ସ୍ପଷ୍ଟ ଭାବରେ ବର୍ଣ୍ଣନା କରନ୍ତି ଯେ ଏହାକୁ ଚିହ୍ନିବା ସହଜ। ସେ ପତିତ ମଣ୍ଡଳୀଗୁଡ଼ିକୁ ମଧ୍ୟ ବର୍ଣ୍ଣନା କରନ୍ତି ଏବଂ ତାଙ୍କ ଲୋକମାନଙ୍କୁ ସେମାନଙ୍କ ମଧ୍ୟରୁ ଡାକନ୍ତି। ଶୈତାନ କେବଳ ସେହିମାନଙ୍କୁ ଫାନ୍ଦରେ ପକାଇବା ଯେଉଁମାନେ ସେମାନଙ୍କର ସ୍ନେହପୂର୍ଣ୍ଣ ଆହ୍ୱାନରେ ଆଖି ଓ ହୃଦୟ ବନ୍ଦ କରନ୍ତି। ଶେଷରେ ଏହା ଉପରେ ସବୁ ସତ୍ୟ, 1 ତିମୋଥି 3:15, ଏହାର ଉପଦେଶ ସମସ୍ତ ସତ୍ୟ ବୋଲି ଆମେ ଦେଖୁଅଛୁ। ବନ୍ଧୁ, ତାହେଲେ ଈଶ୍ୱରଙ୍କ ଅବଶିଷ୍ଟ ଲୋକମାନଙ୍କ ବିଷୟରେ ସୁସମାଚାର କ'ଣ କହେ? ଏହିପରି ସେ କହେ କି ସେମାନେ କରିବେ ବୋଲି, ସେମାନେ କରିବେ ଯେପରିକି ପ୍ରକାଶିତ ବାକ୍ୟ 15:2 ଆମେ ପାଉଅଛୁ କି ତାଙ୍କ ସ୍ୱର୍ଗରାଜ୍ୟରେ ଉଦ୍ଧାର ହୁଅନ୍ତି। ସେମାନେ ସ୍ୱର୍ଗରାଜ୍ୟରେ ସେମାନେ ଉଦ୍ଧାର ହେବେ, ରହିବେ ସ୍ୱର୍ଗରାଜ୍ୟରେ। ସେହିପରି ପ୍ରକାଶିତ ବାକ୍ୟ 12:10-11 ଆମେ ପାଉଛୁ, ଯୀଶୁଙ୍କ ଶକ୍ତି ଏବଂ ରକ୍ତ ତାଙ୍କ ଦ୍ୱାରା ଶୈତାନକୁ ପରାସ୍ତ କରିଅଛି। ସେହିପରି ପ୍ରକାଶିତ ବାକ୍ୟ 14:12 ସେହି ଧାର୍ମିକମାନଙ୍କୁ ଧୈର୍ଯ୍ୟବାନ ହେବାକୁ କହୁଅଛି କି ଧୈର୍ଯ୍ୟବାନ ହୁଅ ବୋଲି। ସେହିପରି ପ୍ରକାଶିତ ବାକ୍ୟ 14:12 ବି ଆମେ ପାଉଛୁ, ଯୀଶୁଙ୍କୁ ବିଶ୍ୱାସ ରଖନ୍ତୁ, ସେଇ ଯେଉଁ ଧାର୍ମିକ ଲୋକମାନେ ଯୀଶୁଙ୍କୁ ବିଶ୍ୱାସ କରିବେ ଆଉ ଧୈର୍ଯ୍ୟ ରଖିବେ। ଆଉ ପ୍ରକାଶ ଜହନ 8:38-32 ଆମେ ପାଉଛୁ, ଗୌରବମୟ ସ୍ୱାଧୀନତା ଖୋଜ। ଖ୍ରୀଷ୍ଟଙ୍କ ଠାରେ ସେହି ଗୌରବମୟ ସ୍ୱାଧୀନତା ଆମେ ଖୋଜିବାକୁ ପଡ଼ିବ। ତାହେଲେ ପୃଥିବୀର ଘଣ୍ଟା ବହୁତ ବିଳମ୍ବ ଅଟେ। ଯୀଶୁଙ୍କ ଦ୍ୱିତୀୟ ଆଗମନ ତୁରନ୍ତ 3 ଦୂତଙ୍କ ବାର୍ତ୍ତା ପ୍ରଦାନକୁ ଅନୁସରଣ କରେ, ଯାହାକି ପ୍ରକାଶିତ ବାକ୍ୟ 14:6-14 ଆମେ ପାଇଅଛୁ। ଯୀଶୁଙ୍କ ଲୋକମାନଙ୍କ ପାଇଁ ବର୍ତ୍ତମାନ ଜରୁରୀ ନିବେଦନ କ'ଣ? ତାହେଲେ ଏହି ନିବେଦନ ହେଉଛି, ଯାହାକି ଆଦି ପୁସ୍ତକ 7:1 ଆମେ ପାଉଛୁ, ତୁମେ ଓ ତୁମର ସମସ୍ତ ପରିବାର ଜାହାଜକୁ ଆସ। ଯେପରି ସେହି ସମୟରେ ନୁହଙ୍କୁ କୁହାଗଲା କି ତୁମେ ଓ ତୁମର ସମସ୍ତ ପରିବାର ସେହି ଜାହାଜକୁ ଆସ, ଆଜି ପରମେଶ୍ୱର ଆପଣଙ୍କୁ ଆହ୍ୱାନ କରୁଅଛନ୍ତି, ଆପଣ ଆପଣଙ୍କ ପରିବାର ସମସ୍ତେ ସେହି ମନ୍ଦ ଖ୍ରୀଷ୍ଟିଆନ ମଣ୍ଡଳୀରୁ ବାହାରକୁ ଆସିଯାଅ, ଏହି ସତ୍ୟ ମଣ୍ଡଳୀ ଭିତରେ ପ୍ରବେଶ କର, ଯେଉଁଠାରେ ଆପଣ ପରିତ୍ରାଣ ପାଇପାରିବେ, ଯେଉଁଠାରେ ଆପଣ ରକ୍ଷା ହୋଇପାରିବେ। ସେହି ସମୟରେ ନୋହ, ତାଙ୍କ ପୁଅ, ତାଙ୍କ ପତ୍ନୀ, ବୋହୂମାନେ ସମସ୍ତେ 8 ବ୍ୟକ୍ତି ସେହି ଜାହାଜ ଭିତରକୁ ଗଲେ ଆଉ ସେମାନେ ସେହି ଜଳପ୍ଲାୟନରେ ରକ୍ଷା ପାଇଥିଲେ। ଆଜି ଶେଷ ସମୟରେ ସେହି ଆହ୍ୱାନ ଆସୁଅଛି। ବନ୍ଧୁ, ନୋହଙ୍କ ସମୟରେ କେବଳ 8 ଜଣ ଲୋକ ନୋହଙ୍କ ସମତେ ଈଶ୍ୱରଙ୍କ ନିମନ୍ତ୍ରଣକୁ ମାନିଲେ। ଯୀଶୁ ଆପଣଙ୍କ ଶେଷ ସମୟର ଜାହାଜ ଅବଶିଷ୍ଟ ଚର୍ଚ୍ଚ ଦ୍ୱାରା ଅପେକ୍ଷା କରୁଛନ୍ତି। ବର୍ତ୍ତମାନ ଆପଣ କ'ଣ ପ୍ରସ୍ତୁତ ଅଛନ୍ତି କି? ବନ୍ଧୁ, ସେହି ଶେଷ ମଣ୍ଡଳୀକୁ ଖୋଜି କରି ସେଠି ପହଞ୍ଚିବା ପାଇଁ, ସେଠି ନିଜକୁ ଯୋଗ ଦେବା ପାଇଁ କ'ଣ ଆପଣମାନେ ଚେଷ୍ଟା କରୁଛନ୍ତି କି? ବନ୍ଧୁ, ଯୀଶୁଖ୍ରୀଷ୍ଟ ବହୁ ଶୀଘ୍ର ଆସୁଅଛନ୍ତି ଆଉ ସମୟ ନାହିଁ ଆମେ ଯେଉଁ ସମୟରେ ବାସ କରୁଅଛୁ, ଆମ ଚାରିପଟେ ଅନେକ ବିକାଶ ହେଉଅଛି, ଅନେକ କାର୍ଯ୍ୟ ଚାଲିଅଛି, ଲୋକେ ବହୁତ ବ୍ୟସ୍ତ ଅଛନ୍ତି, କାହାକୁ କିଏ ପଚାରୁନାହିଁ, ନିଜ ନିଜ କାର୍ଯ୍ୟରେ ନିଜ ନିଜ କାମରେ ସେମାନେ ବ୍ୟସ୍ତ ଅଛନ୍ତି। ଯୀଶୁ ଖ୍ରୀଷ୍ଟ ବହୁ ଶୀଘ୍ର ଆସୁଅଛନ୍ତି। ନହଙ୍କ ସମୟରେ ଯେଉଁ ଜଳପ୍ଲାବନ ବିଷୟରେ ନହ ସେହି ଲୋକମାନଙ୍କୁ ପ୍ରଚାର କରିଥିଲେ କହିଥିଲେ, ବର୍ତ୍ତମାନ ସେହି ସେଭେନ୍ ରେ ଆଡ଼ଭେଣ୍ଟିସ୍ ମଣ୍ଡଳୀ ସେହି ଶେଷ ମଣ୍ଡଳୀ ସେହି ତିନି ଦୂତଙ୍କ ବିଷୟରେ ପ୍ରଚାର କରୁଅଛି, ସେହି ବିଶ୍ରାମ ଦିନ ବିଷୟରେ ପ୍ରଚାର କରୁଅଛି। ସେହି ଶେଷ ମଣ୍ଡଳୀକୁ ଆସିଯାଅ ବନ୍ଧୁ, ଆସିଯାଅ ବନ୍ଧୁ। ଯୀଶୁଖ୍ରୀଷ୍ଟ ବହୁତ ଶୀଘ୍ର ଆସୁଛନ୍ତି, ଆଉ କେବେ ଆସିବେ ଆମେ ଜାଣିନୁ, ମାତ୍ର ବହୁ ଶୀଘ୍ର ଆସୁଅଛନ୍ତି। କ'ଣ ଆପଣ ଆପଣଙ୍କ ପରିବାର ସହ କ'ଣ ପ୍ରସ୍ତୁତ ଅଛନ୍ତି କି ସେ ସ୍ୱର୍ଗରାଜକୁ ଯିବା ପାଇଁ, ସେ ସ୍ୱର୍ଗରାଜରେ ପ୍ରବେଶ ହେବା ପାଇଁ ଯୀଶୁ ବର୍ତ୍ତମାନ ଆହ୍ୱାନ କରୁଛନ୍ତି, ଆସ ମୋ ଠାରୁ କୁ ଆସ, ମୋ ଠାରେ ଶାନ୍ତି ଅଛି, ମୁଁ ସେହି ପଥ ସତ୍ୟ ଜୀବନ। ଆମ ପାଇଁ ଯୀଶୁଖ୍ରୀଷ୍ଟ କୃଷରେ ନିଜ ଜୀବନ ପ୍ରଦାନ କଲେ, ଯେପରି ତାଙ୍କ ମୃତ୍ୟୁ ଦ୍ୱାରା ଆମେ ଅନନ୍ତ ଜୀବନ ପ୍ରାପ୍ତ ହୋଇପାରିବା। ସେହି ଶେଷ ମଣ୍ଡଳୀ ବର୍ତ୍ତମାନ ଏହି ପୃଥିବୀରେ ଅଛି, ବିଶ୍ୱବ୍ୟାପୀରେ ଅଛି। ଆପଣ ଖୋଜି ସେହି ଶେଷ ମଣ୍ଡଳୀକୁ ଯାଆନ୍ତୁ, ଯେପରି ବାଇବଲରେ ଯାହା ଯାହା ଲେଖା ଅଛି ତାହା ଆପଣମାନେ ଆବିଷ୍କାର କରିପାରିବେ, ଆଉ ଜାଣିପାରିବେ କି ଏହି ଶେଷ ମଣ୍ଡଳୀ ପ୍ରଭୁଙ୍କ ବାକ୍ୟ ମାନନ୍ତି, ପ୍ରଭୁଙ୍କ ଆଜ୍ଞା ମାନନ୍ତି, ଆଉ ଭବିଷ୍ୟତବାଣୀ ତାଙ୍କଠାରେ ଅଛି। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ସେହି ଯୀଶୁଖ୍ରୀଷ୍ଟଙ୍କ ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣେଇଲେ ସେହି ବାକ୍ୟ ଅନୁସାରେ ମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ପରିଶେଷେ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ହେ ପରମେଶ୍ୱର, ସେତେବେଳେ ଏମାନଙ୍କୁ ସେହି ସ୍ୱର୍ଗରାଜ ଯିବା ପାଇଁ ଏକ ସୁଯୋଗ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ହେଉଛି ଶୁଣି ଗ୍ରହଣ କର, ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র, বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ ଆପ୍, ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ଆପଣ ଆଡ଼ଭେଣ୍ଟିଷ୍ଟ ଫଲ୍ ରେଡ଼ିଓ ଓଡ଼ିଆ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଅଧିକ ସୂଚନା ପାଇବା ପାଇଁ ଆମ ସହ ସଂଯୋଗ କରନ୍ତୁ। 1-800-833-2231 କିମ୍ବା bible@awr.org।